ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ବରଗଡ଼ ବାଇଲଜୁରି ସମ୍ବଲପୁରର ହୀରାକୁଦ ସହିତେ କଣ୍ଟିଲୋ ପିପିଲି କଟକ ଆର୍ କୋଟପାଡ଼କେ ଐତିହ୍ୟ କ୍ରାଫ୍ଟ ଆର୍ ବୁଣାକାର ଗାଁ ହିସାବେ ବିକଶିତ କରାଯିବା ବୋଲିକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲ ଭୁବନେଶ୍ୱର ଜନତା ମଇଦାନଠାରେ 19 ନମ୍ବର ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାକେ ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ହସ୍ତତନ୍ତ ଆମର ଐତିହ୍ୟର ପରିଚୟ ଆର୍ ଓଡ଼ିଆ ଅସ୍ମିତାର ଉଦାହରଣ। 2025-26 ବର୍ଷରେ 9ଟା ହସ୍ତଶିଳ୍ପ ଉତ୍ପାଦକେ ଜିଆଇ ଟ୍ୟାଗ୍ ମାନ୍ୟତା ଦେବାର ଲାଗି ଆବେଦନ କରାଯିବା ବୋଲିକରି ମୁଖ୍ୟମନ୍ତ୍ରୀ କହିଛନ୍। ମାର୍ଚ୍ଚ 31 ତାରିଖ ତକ ହେବାର୍କେ ଥିବା ଏହି ମେଳାଥି 15ଟା ରାଜ୍ୟର କାରିଗର ଆର୍ ବୁଣାକାର 650 ଅଧିକା ଷ୍ଟଲ୍ ଲାଗିଛି। ଖୋର୍ଦ୍ଧାନ ଜାତୀୟ ଫରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ ଆର୍ ମୟୂରଭଞ୍ଜନ ଗୋଟିଏ ଆୟୁର୍ବେଦିକ କଲେଜ ଖୋଲାଯିବା ବୋଲି ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ଗଲାକାଲି ବିଧାନସଭାନୁ ସ୍ୱାସ୍ଥ୍ୟ ବିଭାଗର ଖର୍ଚ୍ଚା ଦାବି ଆଲୋଚନା ବେଳକେ ଡକ୍ଟର ମହାଲିଂ କହିଛନ୍, ଫରେନ୍ସିକ୍ ବିଶ୍ୱବିଦ୍ୟାଳୟ ଲାଗି କେନ୍ଦ୍ରର ଅନୁମୋଦନ ମିଳି ସାରିଛି। ଏଥିଲାଗି ରାଜ୍ୟ ସରକାର 35 ଏକର ଜମିନ ଯୋଗାଇ ଦେବେ। ସେନ୍ତା 2025 ଶିକ୍ଷାବର୍ଷନୁ ତାଲଚେର ଆର୍ କନ୍ଧମାଲ ମେଡିକାଲ କଲେଜନୁ ପାଠପଢ଼ା ମୂଲ ହେବା ବୋଲିକରି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍। କେନ୍ସି ବିଦ୍ୟାଳୟ ମହାବିଦ୍ୟାଳୟର ଶିକ୍ଷକ କି ଅଧ୍ୟାପକମାନଙ୍କୁ ଆର୍ ବ୍ଲକ୍ ଗ୍ରାଣ୍ଟ ନାଇଁ ମିଳେ। ସବୁ ଶିକ୍ଷକ ଆର୍ ଅଧ୍ୟାପକମାନଙ୍କୁ 1994 ନିୟମ ଅନୁସାରେ ଗ୍ରାଣ୍ଟ ଇନ୍ ଏଡ୍ ଦରମା ଦେବାର୍କେ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍। ଶିକ୍ଷକମାନଙ୍କର ଗୋଟିଏ ଆବେଦନ ଶୁଣାଣି କରିକରି ଉଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ପର୍ଯ୍ୟଟନ ବିଭାଗ ଆର୍ ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ ତରଫୁ ଭୁବନେଶ୍ୱର ପାନ୍ଥନିବାସଠାରେ ଆଜ ମଇଦାନେ ରାଜ୍ୟସ୍ତରୀୟ ପଖାଲ ଦିବସ ପାଳନ କରାଯିବା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ସହିତ ବହୁତ ବ୍ୟକ୍ତିବିଶେଷ ଏଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା କ୍ରୀଡ଼ା ଆର୍ ଯୁବ ସେବା ବିଭାଗ ତରଫୁ ଦେଶ ଆର୍ ଦେଶ ବାହାରେ ଭିନ୍ ଭିନ୍ ପ୍ରତିଯୋଗିତାଥି ରାଜ୍ୟ ଲାଗି ପଦକ ଜିତିଥିବାର ଖେଳାଳିମାନଙ୍କୁ ଗଲାକାଲି ସମ୍ବର୍ଦ୍ଧିତ କରାଯାଇଛି। ଭୁବନେଶ୍ୱରଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଜରିଏ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 24ଟା ଖେଳଥି ପଦକ ଜିତିଥିବାର 165 ଜଣ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍। ଏହି ଅବସରରେ ଖେଳାଳିମାନଙ୍କୁ 66 ଲକ୍ଷ ଅଧିକା ଟଙ୍କାର ପୁରସ୍କାର ରାଶି ଦିଆଯାଇଛି। ଓଡ଼ିଶାକେ ବୈଷୟିକ ଆର୍ ଡିଜିଟାଲ ହବ୍ କରବାର୍ ଲାଗି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆର୍ ଆଇଟି ବିଭାଗ ପୁରୀଠାରେ ଗୋଟିଏ କେବୁଲ୍ ଲେଣ୍ଡିଂ ସ୍ଟେସନ୍ ସ୍ଥାପନା କରବାର୍କେ ଯାଉଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଲାକାଲି ଏହି ପ୍ରକଳ୍ପକେ ନେଇକରି ତିଆରି ହୋଇଥିବା ଡିପିଆର୍ର ଅଗ୍ରଗତିର ସମୀକ୍ଷା କରିଛନ୍। ନାଟ୍ୟ ଆନ୍ଦୋଳନର ଅଗ୍ରଣୀ ଯୋଦ୍ଧା ବଲାଙ୍ଗୀରର ନାଟ୍ୟ ନିର୍ଦ୍ଦେଶକ ବ୍ରଜମୋହନ ମିଶ୍ରଙ୍କର ଗଲାକାଲି ଭୁବନେଶ୍ୱରର ଗୋଟିଏ ଘରୋଇ ଡାକ୍ତରଖାନାରୁ ପରଲୋକ ହୋଇଯାଇଛି। ସ୍ୱର୍ଗତ ମିଶ୍ର ଜଣେ ବାସ୍ତବ ଆର୍ ସଚ୍ଚୋଟ ନାଟ୍ୟବାଦୀ ଥିଲେ। ତାଙ୍କର ପରଲୋକଥି ବହୁତ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରବାର ସହିତ ବଲାଙ୍ଗୀର ନାଟକ ଜଗତ ଲାଗି ଏଇଟା ଗୋଟିଏ ଅପୂରଣୀୟ କ୍ଷତି ବୋଲିକରି କହିଛନ୍। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ହୋଇଯାଇଛି। ଅଧ୍ୟକ୍ଷ ଗରୁଡ଼ଧ୍ୱଜ ବାରିକଙ୍କ ଅଧ୍ୟକ୍ଷତାତି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ମାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଭିନ୍ ଭିନ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ବିଲ୍ କରାଯାଇଥିଲା। ବଢ଼ତି ଖରାକେ ନଜରଥି ରଖିକରି ସୁବର୍ଣ୍ଣପୁର ଜିଲ୍ଲାନୁ ସୋମବାର ହେଉଥିବାର ଜନଶୁଣାଣି କାର୍ଯ୍ୟକ୍ରମ ସକାଳର 8 ବଜେନୁ 10:30 ବଜେ ତକ ହେବା। ଏହି ସମୟ ଭିତରେ ଲୋକେ ନିଜର ନିଜର ଅଭିଯୋଗ ସହିତ ଶିବିରମାନଙ୍କେ ପହଞ୍ଚିବେ ବୋଲି ଜିଲ୍ଲା ପ୍ରଶାସନ ତରଫ ନିର୍ଦ୍ଦେଶ ଦିଆଯାଇଛି। ଖରାକେ ନେଇକରି ପଦକ୍ଷେପ ନେବାର ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମା ଅନୁସାରେ ଜିଲ୍ଲା ପ୍ରଶାସନ ତରଫ ନିର୍ଦ୍ଦେଶ ନିଆଯାଇଛି। ନୂଆପଡ଼ା ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହନୁ ଜିଲ୍ଲା ଉନ୍ନୟନ ସମିତି ବୈଠକ ସଙ୍ଗେ ଗ୍ରାମୋଦୟ ସଭା ହୋଇଯାଇଛି। ବୈଠକଟି ଅଧ୍ୟକ୍ଷତା କରିକରି ଜିଲ୍ଲାପାଳ ମଧୁସୂଦନ ଦାସ ସବୁ ବିଭାଗ ଭିତରେ ସମନ୍ୱୟ ରଖିକରି ତୁର୍ତ୍ତି କାମ କରିବାକୁ ଆହ୍ୱାନ ଦେଇଛନ୍ତି। ବୈଠକଟି ଆରକ୍ଷୀ ଅଧୀକ୍ଷକ ଜିଆର୍ ରାଘବେନ୍ଦ୍ର, ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍ ଆର୍ ଭିନ୍ ଭିନ୍ ଅଧିକାରୀମାନେ ଭିଲ୍ ଉପସ୍ଥିତ ଥିଲେ। ପାଣିପାଗ ରାଜ୍ୟର 11ଟା ଜିଲ୍ଲାନୁ ଆଜଠାନୁ ଏବେ 4 ଦିନ ତ ଘଡ଼ଘଡ଼ି ସହିତ ଧୁକା ଗଡ଼ିଆର ବର୍ଷା ହୋଇପାରେ ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏବେ 24 ଘଣ୍ଟା ଭିତରେ ଘଡ଼ଘଡ଼ି ଆର୍ ବର୍ଷାକେ ନେଇକରି ସୁନ୍ଦରଗଡ଼, ଝାରସୁଗୁଡ଼ା ସହିତ ରାଜ୍ୟର 6ଟା ଜିଲ୍ଲାକେ ଅରେଞ୍ଜ ୱାର୍ଣ୍ଣିଂ ଆର୍ ସମ୍ବଲପୁର, ଦେବଗଡ଼, ବୌଦ୍ଧ, ଅନୁଗୁଳ ଆର୍ ଯାଜପୁର ଜିଲ୍ଲାର ଲାଗି ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେଆଡ଼େ ଏବେ 24 ଘଣ୍ଟା ଭିତରେ ତାପମାତ୍ରାତି କିଛି ଖାସ୍ ପରିବର୍ତ୍ତନ ନାଇଁ ହୁଏ, ତାର ଉତ୍ତରୁ 3-5 ଡିଗ୍ରୀ ତକ ତାପମାତ୍ରା କମ୍ବା ବୋଲିକରି ପାଣିପାଗ କେନ୍ଦ୍ର କହିଛି। ଗଲାକାଲି ରାଜ୍ୟର ସବୁନୁ ଜହ ତାପମାତ୍ରା ବଲାଙ୍ଗୀରନୁ 41.1 ଡିଗ୍ରୀ ରେକର୍ଡ କରାଯାଇଥିଲା। ଏଚ୍ନିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।